आकाशवाणी ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଅଗ୍ନିବୀରମାନଙ୍କୁ ଭାରତୀୟ ସେନା ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଲାଗି ପ୍ରତିଶ୍ରତିବଦ୍ଧ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସ୍ୱଦେଶ ଫେରିଲା ବିଶ୍ୱ ବିଜୟୀ ଭାରତୀୟ କ୍ରିକେଟ୍ ଟିମ୍, ଆଜି ସନ୍ଧ୍ୟାରେ ମୁମ୍ବାଇରେ ହେବ ଭବ୍ୟ ପ୍ୟାରେଡ୍। ଆସାମରେ ବନ୍ୟା ପରିସ୍ଥିତି ଜଟିଳ, 24 ଘଣ୍ଟାରେ 8 ଜଣଙ୍କର ପ୍ରାଣହାନୀ ସୂଚନା, ଏବଂ 2023 ସୁଦ୍ଧା 6.9 ବିଲିୟନ୍ ଡଲାର ସମ୍ପନ୍ନ ଶିଳ୍ପରେ ପରିଣତ ହେବ ପୁନଃ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ଶିଳ୍ପ। ଅଗ୍ନିବୀରମାନଙ୍କୁ ଭାରତୀୟ ସେନା ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଲାଗି ପ୍ରତିଶ୍ରତିବଦ୍ଧ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଅଗ୍ନିବୀର ଅଜୟ କୁମାରଙ୍କୁ ପ୍ରଦାନ କରାଯାଇଥିବା ସହାୟତା ସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯିବା ପରେ ମନ୍ତ୍ରୀ ଶ୍ରୀ ସିଂହ ଏହା କହିଛନ୍ତି। କେତେକ ଗଣମାଧ୍ୟମରେ ଶହୀଦ ଅଜୟ କୁମାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇ ନ ଥିବା ନେଇ ସମ୍ଭାଦ ପ୍ରକାଶିତ ହୋଇଥିଲା। ଏ ନେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, କର୍ତ୍ତବ୍ୟ ସମ୍ପାଦନ ସମୟରେ ବଳିଦାନ ଦେଇଥିବା ଅଜୟ କୁମାରଙ୍କୁ ସମ୍ପୂର୍ଣ୍ଣ ସେନା ସମ୍ମାନ ସହ ଶେଷକୃତ୍ୟ କରାଯାଇଥିଲା। ଇତିମଧ୍ୟରେ ଅଜୟଙ୍କ ପରିବାରକୁ 98,39,000 ଟଙ୍କା ପ୍ରଦାନ କରାଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ସେନାରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଶହୀଦ ହୋଇଥିବା ଅଗ୍ନିବୀର ଅଜୟ କୁମାରଙ୍କୁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସହାୟତା ରାଶି ବାବଦରେ ସ୍ୱଷ୍ଟୀକରଣ ଜାରି କରାଯାଇଛି। ସେନା ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଜାରି କରାଯାଇଥିବା ଏକ ପୋଷ୍ଟ ଅନୁଯାୟୀ ଅଗ୍ନିବୀର ଅଜୟ କୁମାରଙ୍କ ପରିବାରକୁ ମୋଟ ସହାୟତା ଅର୍ଥରୁ 98,39,000 ଟଙ୍କା ପୂର୍ବରୁ ପ୍ରଦାନ କରାଯାଇସାରିଛି। ସେନା ପକ୍ଷରୁ କୁହାଯାଇଛି, ଏହି ଯୋଜନାରେ ନିୟମ ଅନୁଯାୟୀ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ବଳକା ସହାୟତା ପ୍ରଦାନ କରାଯିବ। ଶହୀଦ ଯବାନଙ୍କ ପରିବାରକୁ ମୋଟ 1,65,00,000 ଟଙ୍କା ଦିଆଯିବ। ଆଇସିସି ଟି20 ପୁରୁଷ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ୍ ଦଳର ସଦସ୍ୟଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଲୋକକଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ଏହି ଅବସରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଦଳକୁ ସ୍ୱାଗତ କରିବା ସହ ବାର୍ବାଡୋସ୍ରେ ତ୍ରିରଙ୍ଗା ପ୍ରଦର୍ଶିତ କରିଥିବା ଭାରତୀୟ ଦଳକୁ ସ୍ୱାଗତ କରିବା ପାଇଁ ଦେଶବାସୀ ଉତ୍ସୁକ ଥିବା କହିଛନ୍ତି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଜିତିବାର ଶ୍ରେୟ ସବୁ ଖେଳାଳି, ଦଳ ପରିଚାଳକ ଏବଂ ବିସିସିଆଇର ଅଧିକାରୀମାନଙ୍କୁ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ପରେ ଭାରତୀୟ ଦଳ ବିଜୟ ପ୍ୟାରେଡ୍ ପାଇଁ ମୁମ୍ବାଇ ଅଭିମୁଖେ ଗସ୍ତ କରିଛନ୍ତି। ଏହି ବିଜୟ ପ୍ୟାରେଡ୍ ଉତ୍ସବରେ ପ୍ରଶଂସକମାନେ ଯୋଗଦେବା ପାଇଁ ଦଳର ଅଧିନାୟକ ରୋହିତ ଶର୍ମା ନିବେଦନ କରିଛନ୍ତି। ବିସିସିଆଇ ସଚିବ ଜୟ ଶାହା କହିଛନ୍ତି, ଆଜି ସନ୍ଧ୍ୟାରେ ମୁମ୍ବାଇରେ ବିଜୟୀ ଭାରତୀୟ ଟିମ୍ ଏକ ରୋଡ୍ ଶୋ କରିବେ। ସନ୍ଧ୍ୟା 5ଟାରୁ 7ଟା ମଧ୍ୟରେ ନରିମନ୍ ପଏଣ୍ଟରୁ ଏହି ଶୋ ୱାଙ୍ଖଡ଼ି ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯିବ। ପରେ ୱାଙ୍ଖଡ଼ି ଷ୍ଟାଡିୟମ୍ରେ ବିସିସିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ଖେଳାଳିମାନଙ୍କୁ ପୁରସ୍କାର ଅର୍ଥ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ଟି20 ପୁରୁଷ ବିଶ୍ୱକପ୍ ଫାଇନାଲ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 7 ରନ୍ରେ ପରାସ୍ତ କରି ବିଶ୍ୱ ବିଜୟୀ ହୋଇଥିଲା। ବାର୍ବାଡୋସ୍ରେ ବୋରି ବାତ୍ୟା ଯୋଗୁଁ ଦଳ ସେଠାରେ ଅଟକି ରହିଥିଲା। ଗତକାଲି ପାଗ ବଦଳିବା ପରେ ଏକ ସ୍ୱତନ୍ତ୍ର ବିମାନରେ ଖେଳାଳିମାନେ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚଥିଲେ। ଟିମ୍ର ସ୍ୱାଗତ ପାଇଁ ବିମାନ ବନ୍ଦର ବାହାରେ ହଜାର ହଜାର ସଂଖ୍ୟକ ଦର୍ଶକ ଏକତ୍ରିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ୱାମୀ ବିବେକାନନ୍ଦଙ୍କ ମହାପ୍ରୟାଣ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସ୍ୱାମୀ ବିବେକାନନ୍ଦଙ୍କର ଶିକ୍ଷା ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରିଛି। ସେ କହିଛନ୍ତି, ସ୍ୱାମୀ ବିବେକାନନ୍ଦଙ୍କର ଗଭୀର ଜ୍ଞାନ ଏବଂ ଜ୍ଞାନରୁ ନିରନ୍ତର ଅନୁସରଣ ମଧ୍ୟ ଅତ୍ୟନ୍ତ ପ୍ରେରଣାଦାୟୀ। ପ୍ରଧାନମନ୍ତ୍ରୀ ସ୍ୱାମୀ ବିବେକାନନ୍ଦଙ୍କର ସମୃଦ୍ଧ ଓ ପ୍ରଗତିଶୀଳ ସମାଜ ଗଠନର ସ୍ୱପ୍ନକୁ ପୂରଣ କରିବା ପାଇଁ ସରକାରଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ରକ୍ଷାମନ୍ତ୍ରୀ ରିଚାର୍ଡ ମାର୍ସଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ସିଂହ କହିଛନ୍ତି, ଦୁଇ ନେତା ପ୍ରତିରକ୍ଷା ସହଯୋଗର ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଭାଗିଦାରୀ ଉପରେ ମଧ୍ୟ କଥାବାର୍ତ୍ତା ହୋଇଛି। ଭାରତ ସବୁବେଳେ ଅଷ୍ଟ୍ରେଲିଆକୁ ବ୍ୟାପକ ରଣନୀତିକ ଭାଗିଦାରୀ ମହତ୍ୱ ଦେଇଆସିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କାଜାକିସ୍ତାନର ଅସ୍ତାନାଠାରେ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ୟିଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ପକ୍ଷ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଆଲୋଚନା କରିଛନ୍ତି। ଏ ସମସ୍ୟା ଉପରେ କୂଟନୈତିକ ଏବଂ ସାମରିକ ବୁଝାମଣା ମାଧ୍ୟମରେ ଦୁଇଗୁଣ ଚେଷ୍ଟା କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ। ଡକ୍ଟର ଜୟଶଙ୍କର କହିଛନ୍ତି ନିୟନ୍ତ୍ରଣ ରେଖା ଏଲ୍ଓସିକୁ ସମ୍ମାନ ଦେବା ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ସୁନିଶ୍ଚିତ କରିବା ଜରୁରୀ ଅଟେ। ସେ କହିଛନ୍ତି ପରସ୍କର ମଧ୍ୟରେ ପାରସ୍କରିକ ସମ୍ମାନ ଓ ପାରସ୍କରିକ ସମ୍ଭେଦନଶୀଳତା ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମାର୍ଗଦର୍ଶନ କରିବ।
ଏଫ୍ଆଇଆର୍
କରନା ଆସାନ ନହିଁ,
ଆସାନ ବନ୍ ଗୟା ଅବ।
ପତା ନହିଁ ଯାଞ୍ଚ ମେ କୁଛ ହୋ ଭି ରହା ହୈ ୟା ନହିଁ,
ଅବ ପୁରୀ ଜାନକାରୀ ମିଲେଗି।
କ୍ୟା ମୋବାଇଲ ମେ ଜୋ ଫୋଟୋ ହୈ ଉସେ ସବୁତ ମାନେଙ୍ଗେ ଭୋ?
ମାନା ଜାଏଗା ଦୋସ୍ତ।
ଛୋଡ଼ୋ କଲ କି ବାତ ହୈ, कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नई आजादी,
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय, पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान, न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू, आजाद भारत अपने
कानून।
आसाम रे बन्या परिस्थिति गंभीर रही छि। ରାଜ୍ୟର 29 ଜିଲ୍ଲାର 16 ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ବନ୍ୟାରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଲୋକ ନିଖୋଜ ଥିବା ଜଣାପଡ଼ିଛି। ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 46 ବୃଦ୍ଧି ପାଇଛି। ସୂଚନା ମୁତାବକ 105 ରାଜସ୍ୱ ଅଞ୍ଚଳରେ 2800 ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ପ୍ରାୟ 39,400 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି। ସେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ସର୍ବେକ୍ଷଣ କରି ଶୀଘ୍ର ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯାହାଫଳରେ ଅଗଷ୍ଟ 15 ପୂର୍ବରୁ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇପାରିବ। ମୁଖ୍ୟମନ୍ତ୍ରୀ ମଧ୍ୟ କାମରୂପ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବନ୍ୟାରେ କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନର 178 ବନାଞ୍ଚଳ ଜଳମଗ୍ନ ହୋଇଛି। ଇସ୍ରାଏଲ ସହ ଯୁଦ୍ଧ ସମାପ୍ତ ପାଇଁ ହମାସ କତାର ଏବଂ ଇଜିପ୍ଟ ସହ ଆଲୋଚନା କରିଛି। ଉଭୟ କତାର ଏବଂ ଇଜିପ୍ଟ ଇସ୍ରାଏଲ ସହ ମଧ୍ୟସ୍ଥତା ଭୂମିକା ଗ୍ରହଣ କରିବା ନେଇ ହମାସ ଘୋଷଣା କରିଛି। ଏକ ବିବୃତ୍ତିରେ ହମାସ କହିଛି ଉଭୟ ମଧ୍ୟସ୍ଥ ଦେଶ ସହ ଯୁଦ୍ଧ ଶେଷ କରିବା ନେଇ ଇସ୍ରାଏଲକୁ ବାର୍ତ୍ତା ଦେବା ଲାଗି କୁହାଯାଇଛି। ଇତିମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଇସ୍ରାଏଲକୁ ମଧ୍ୟସ୍ଥଙ୍କ ମାଧ୍ୟମରେ ହମାସର ପ୍ରତିକ୍ରିୟା ମିଳିଛି। ସେ ହମାସର ପ୍ରତିକ୍ରିୟା ଉପରେ ସମୀକ୍ଷା କରିବା ପରେ ଉଚିତ ଜବାବ ରଖିବ। 2047 ସୁଦ୍ଧା ଦେଶର ଅଭିବୃଦ୍ଧି ଏକ ବିକଶିତ ରାଷ୍ଟ୍ର ଆଡ଼କୁ ଗତି କରୁଥିବାରୁ ବିଶ୍ୱରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ ହେବ ବୋଲି ଅର୍ଥନୀତିଜ୍ଞ ତଥା ନୀତି ନିର୍ଦ୍ଧାରକ ଏନ୍କେ ସିଂ କହିଛନ୍ତି। ଗତକାଲି ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ୍ ସାଇନ୍ସରେ ସମ୍ମାନଜନକ ଫେଲୋସିପ୍ ପ୍ରଦାନ କରାଯିବା ପରେ ସେହି ସଭାକୁ ସମ୍ବୋଧିତ କରିଥିଲେ। 83 ଅର୍ଥନୀତିଜ୍ଞ ନିଜର ଅଭିଭାଷଣରେ ଦେଶର ଗୌରବମୟ ଇତିହାସ ଏବଂ ସ୍ୱାଧୀନତାର ଶତବାର୍ଷିକୀ ପାଇଁ ଏକ ଉଚ୍ଚ ଅଭିବୃଦ୍ଧି ସମ୍ପନ୍ନ ଅର୍ଥବ୍ୟବସ୍ଥା ଭାବେ ଭାରତକୁ ଅଭିହିତ କରିଥିଲେ। ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ କହିଛି ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ଏଲ୍ଏସି ସହିତ ଶ୍ରୀ ସିଂଙ୍କର ଦୀର୍ଘଦିନର ସମ୍ପର୍କ ତଥା ତାଙ୍କର ନିରନ୍ତର ପ୍ରୟାସ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି। 2033 ସୁଦ୍ଧା ପୁନଃ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ଶିଳ୍ପ $6.9 ବିଲିୟନ୍ ସମ୍ପନ୍ନ ଶିଳ୍ପରେ ପରିଣତ ହେବ ବୋଲି ରସାୟନ ବିଭାଗ ସଚିବ ନିବେଦିତା ଶୁକ୍ଳା ବର୍ମା କହିଛନ୍ତି। ଆଜି ନୂଆଦିଲ୍ଲୀରେ 4-ଦିନିଆ ପୁନଃ ବ୍ୟବହାରକ୍ଷମ ପ୍ଲାଷ୍ଟିକ୍ ସମ୍ପର୍କିତ ବିଶ୍ୱ ସମ୍ମିଳନୀକୁ ଉଦ୍ଘାଟନ କରି ସେ କହିଛନ୍ତି ଏହି ସମ୍ମିଳନୀ ପ୍ଲାଷ୍ଟିକ୍ ଶିଳ୍ପର ନୀତି ନିର୍ଦ୍ଧାରକ ଶିଳ୍ପ ବିଶେଷଜ୍ଞ ଏବଂ ପରିବେଶବିତ୍ମାନଙ୍କୁ ଏକତ୍ର କରିଛି। ସମ୍ମିଳନୀରେ ପ୍ଲାଷ୍ଟିକ୍କୁ ପୁନଃ ବ୍ୟବହାର ଯୋଗ୍ୟ କରିବା ନିମନ୍ତେ ଆବଶ୍ୟକ ଯନ୍ତ୍ରପାତି ପ୍ରଦର୍ଶିତ ହେଉଛି। ଅଗ୍ନିବୀରମାନଙ୍କୁ ଭାରତୀୟ ସେନା ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଲାଗି ପ୍ରତିଶ୍ରତିବଦ୍ଧ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସ୍ୱଦେଶ ଫେରିଲା ବିଶ୍ୱବିଜୟୀ ଭାରତୀୟ କ୍ରିକେଟ୍ ଟିମ୍ ଆଜି ସନ୍ଧ୍ୟାରେ ମୁମ୍ବାଇରେ ହେବ ଭବ୍ୟ ପ୍ୟାରେଡ୍। ଆସାମରେ ବନ୍ୟା ପରିସ୍ଥିତି ଜଟିଳ, 24 ଘଣ୍ଟାରେ 8 ଜଣଙ୍କର ପ୍ରାଣହାନୀ ସୂଚନା। ଏବଂ 2033 ସୁଦ୍ଧା $6.9 ବିଲିୟନ୍ ସମ୍ପନ୍ନ ଶିଳ୍ପରେ ପରିଣତ ହେବ ପୁନଃ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଶିଳ୍ପ। ସମ୍ବାଦ ଶେଷ ହେଲା।